కృష్ణ జగన్నీ గోరసేనా శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివసాది శ్రీ గోర్భక్త వృంద హరే కృష్ణ 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 హరే 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 రామ 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 జ్యాంగ్ జ్యాంగ్ జ్యోనిం జ్యోనిం अनुव्रजेत अनुव्रजेत तस्यां 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 सलभते निवृतिं न विरज्यते जन्तुर्वैभवेतस्मिन् ज्यां ज्यां योनिमनुव्रजेत तस्यां तस्यां स लभते निवृतिं न विरज्यते
जन्तुर्वैभवेतस्मिन्
ज्यां ज्यां योनिमनुव्रजेत तस्यां तस्यां स लभत
निवृतिं न विरज्यते
ॐ नमो भगवते वासुदेवाय
भागवतम् द्वितीय स्कंद अध्याय 30 श्लोक नंबर 4 जंतु वैभव
एतस्मिन् ज्यां ज्यां योनि
मनो व्रजेत
तस्यां
सलभते
निवृतिं
न विराजते।
जन्तुर्वैभवेतस्मिन्
ज्यां ज्यां योनिमनुव्रजेत
तस्यां तस्यां स लभते निवृतिं न विरज्यते।
जन्तुर्वैभवेतस्मिन्
निवृतिं न विरज्यते।
जन्तुर्वैभवेतस्मिन्
ज्यां ज्यां योनिमनुव्रजेत
तस्यां तस्यां स लभते
निवृतिं न विरज्यते।
सन्दन्नः जन्तु
जीव
वै निश्चिन्द्रभावे
भवे
भौतिकस्थितिरे
एतस्मिन्
जहा किचि हेउ
जीव जोनि
अनुव्रजेत से पाइप्रारे पारे
तस्यां तस्यां
सह से लभेते प्राप्त हुए निवृतिं संतोष नुने विरज्यते परांगमुख श्रुक अनुवाद श्री श्रीमद भक्तिवेदांत स्वामी प्रभुपाद महाराज इंग्रज रे श्री श्रीमद गौरवानंद स्वामी महाराज ओडिया रे जीवजंतु सकल यही संसार रे जो जो जोनि रे परिभ्रमण करती से जोनि रही से माने संतोष लाभ करती सुतरां कौनस्थिरे सेमाने विरक्त हुवंति नाहीं। भावार्थ कहुचि जे जीवर एक निर्दिष्ट शरीर रे संतोष लाभ करिबा जदियो अत्यंत पुण्य तथापि ताहाकु माया कहुजाए किंतु एक उच्च स्थिति रे रहुथिबा मनुष एक निम्न स्थिति रे रहुथिबा मनुष जीवनर चलनी ठारु असंतोष लाभ करिपारे किंतु बहिरंगा शक्ति बंधन रे रहुथिबा हेतु निम्न स्थिति रे रहुथिबा मनुष तार स्थिति रे संतोष लाभ करे। मायार दुई प्रकार कार्य अछि प्रथमटी को प्रक्षेपात्मिका अन्यटी को आवरणात्मिका कह जाए। आवरणात्मिकार अर्थ आवरण करिबा एवं प्रक्षेपात्मिकार अर्थ तळकु नै जीवा जीवनर जे कोनो स्थिति रे
ଜଡ଼ବାଦୀ ବ୍ୟକ୍ତି କିମ୍ବା ପଶୁ ସନ୍ତୋଷ ଲାଭ କରିପାରିବ, କାରଣ ତାର ଜ୍ଞାନ ମାୟାର ପ୍ରଭାବ ହେତୁ ଆବୃତ ଥାଏ। ନୀଚ ସ୍ଥିତିରେ କିମ୍ବା ନୀଚ ଜ୍ୱନିରେ ଚେତନାର କ୍ରମ ବିକାଶ ଏତେ ନ୍ୟୁନ ଯେ ବ୍ୟକ୍ତି ଦୁଃଖୀ କିମ୍ବା ସୁଖୀ ସେ ଜାଣିପାରେ ନା। ଏହାକୁ ଆବରଣାତିକା କୁହାଯାଏ। ଏପରିକି ଏକ ଘୁଷୁରୀ ଯେ ବିଷ୍ଠା ଖାଇ ଜୀବନ ଧାରଣ କରେ ସେ ସୁଖୀ ଥାଏ। ଯେହେତୁ ଏକ ଉନ୍ନତ ଚେତନା ସ୍ତରର ମଣିଷ ଦେଖେ ଯେ ଏକ ଘୁଷୁରୀ ବିଷ୍ଠା ଖାଉଛି, ଜୀବନ କେଡ଼େ ଧନ୍ୟ ସତ। ତେଣୁ କପିଳଦେବ ଆପଣ ମାତା ଦେବଦୂତଙ୍କୁ ଏହି ସାଂଖ୍ୟଯୋଗ ବିଷୟରେ ବର୍ଣ୍ଣନା କରୁଛନ୍ତି। ଏହି ଅଧ୍ୟାୟ ଶୀର୍ଷକ ହେଉଛି ସକାମ କର୍ମର ବିରୁଦ୍ଧତା ସମ୍ପର୍କରେ କଥନ। କିଭଳି ସମସ୍ତେ ଭୌତିକ ଜଗତରେ ଯିଏ ଯେଉଁ ସ୍ଥିତିରେ ଅଛନ୍ତି ସେହି ସ୍ଥିତିରେ କେମିତି ସନ୍ତୋଷ ଲାଭ କରୁଛନ୍ତି, କିମ୍ବା କିଭଳି ଭାବରେ ବ୍ୟବସ୍ଥା କରି ସନ୍ତୋଷ ଲାଭ କରାଯାଇପାରେ, ତା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ସମସ୍ତେ କରୁଛନ୍ତି। 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ସମସ୍ତେ କେହି ଚିନ୍ତା କରନ୍ତି ନାହିଁ ଯେ ଯେଉଁମାନେ ଟିକେ ଉନ୍ନତ ସ୍ତରର ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଭାବନ୍ତି ଯିଏ ଯେଉଁ ସ୍ଥିତିରେ ଅଛନ୍ତି ସେହି ସ୍ଥିତିରେ କେମିତି ଆନନ୍ଦ ସେମାନେ ରହିପାରିବେ ସେହି ବିଷୟରେ ସେମାନେ ସବୁ ଚିନ୍ତା କରନ୍ତି। ଇଏ ହେଉଛି ପ୍ରକୃତରେ ମାୟାର କାର୍ଯ୍ୟ ଦ୍ୱାରା, ମାୟାର ଯେଉଁ ଆବରଣାତ୍ମକ କାର୍ଯ୍ୟ ରହିଛି ଆବରଣ କରି ରଖୁଛି, ତିନି ଭାବରେ ଆବରଣ କରାଯାଉଛି। ଭଗବତ ଗୀତାର ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ବହ୍ନି ଅଗ୍ନି ଯେମିତି ଧୂମ ଦ୍ୱାରା ଧୂମେନା ବ୍ରିୟତେ ବହ୍ନି ଯଥା ଦର୍ଶ ମଳେନ ଚ ଯଥୋଲୁଏନା ଭୂତ ଗର୍ଭ ତଥା ତେନେ ଦମାଭୂତମ। ଏମିତି ବହ୍ନି ଅଗ୍ନି ଅଗ୍ନିଟା ମାନେ ବହ୍ନି ବା ଅଗ୍ନି ସେ ଧୂଆଁ ଦ୍ୱାରା ଆବୃତ ହେଇକି ରହିଥାଏ। ଯେତେବେଳେ ଆମେ ନିଆଁ ଲଗାଉଛେ ରୋଷେଇ କରିବା ପାଇଁ, ସେତେବେଳେ ପ୍ରଥମେ ଟିକିଏ ଧୂଆଁ ହେବ, ତାପରେ ଯେତେବେଳେ ସେ ଧୂଆଁଟା ଚାଲିଯିବ ପୁରା ଶୁଦ୍ଧ ଅଗ୍ନି ବାହାରିବ। ଆଜିକାଲି ଅବଶ୍ୟ ଗ୍ୟାସରେ ଯେଉଁ ଆମେ ରୋଷେଇ କରୁଥିବା ଧୂଆଁ ବାହାରୁନି, କିନ୍ତୁ କୋଇଲା ବା କାଠ ଇତ୍ୟାଦି ରୋଷେଇ କଲାମାନେ ଆମର ସେଇଟା ପ୍ରଥମେ ଧୂଆଁ ବାହାରିବ। ତେଣୁ ଧୂଆଁଟା ଅଗ୍ନିକୁ ଆବୃତ୍ତି କରି ରଖିଥାଏ, କିନ୍ତୁ ଧୂଆଁଟା ଯେତେବେଳେ ଆମେ ପବନ ଟିକେ ଦେବା ବା ଫୁଙ୍କି ଦେବା ତାହେଲେ ସେ ଧୂଆଁଟା ଯଦି ଚାଲିଯିବ ସେତେବେଳେ ଅଗ୍ନି ଆସିବ। ଯେତେବେଳେ ସେ ଅଗ୍ନି ଦ୍ୱାରା ଆମେ ସମସ୍ତ କାର୍ଯ୍ୟ କରିପାରିବା। ଅଗ୍ନିର ଦୁଇ ପ୍ରକାର ଶକ୍ତି ରହିଛି, ଗୋଟେ ହେଉଛି ଆଲୋକ ପ୍ରଦାନ କରୁଛି ଏବଂ ଆଉ ଗୋଟେ ସେ ତାପ ଦେଉଛି, ତାପ ପ୍ରଦାନ କରୁଛି। ବା ଯେଉଁ ଆମେ ଶୀତ ଇତ୍ୟାଦି ରହୁଛି, ଶୀତ ଦିନେ ଯେଉଁ ଆମେ ଅଗ୍ନି ବା ଧୂଆଁର ନିଆଁର ଆଶ୍ରୟ ନେଲେ ଆମେ ଉତ୍ତାପ ପ୍ରାପ୍ତ ହେଉଛେ। ତେଣୁ ଏହିଭଳି ଭାବରେ ଦୁଇଟି କାର୍ଯ୍ୟ ରହୁଛି ଅଗ୍ନିର। ତେଣୁ ଏହି କାର୍ଯ୍ୟ ଯଦି ଆମେ ଧୂଆଁ ଦ୍ୱାରା ଆବୃତ ହେଇକି ରହିଥିବ ତାହେଲେ ସେ କାର୍ଯ୍ୟଟି ହେଇପାରିବ ନାହିଁ। ତେଣୁ ଏଇ ଧୂମେନାଗ୍ନି ଇବାବୃତ ବୋଲି କୁହାଯାଇଛି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସହଜଂ କର୍ମ କୌନ୍ତେୟ ସଦୋଷମ ନତ୍ୟଜେତ ସର୍ବାରମ୍ଭା ହି ଦୋଷେନା ଧୂମେନାଗ୍ନି ଇବାବୃତ। ଭଗବତର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସେ ବିଷୟରେ ବର୍ଣ୍ଣନା କରୁଛନ୍ତି ଯେ ଯାହାର ଯେଉଁ ପ୍ରକାର କର୍ମ ଅଛି ସହଜ, ଏଇ ଭୌତିକ ଜଗତରେ ସମସ୍ତେ ଯେଉଁମାନେ ଅଛନ୍ତି ସମସ୍ତେ ଏ ଯେଉଁ ତିନୋଟି ଗୁଣ ରହିଛି ସତ୍ଵ ରଜ ତମ, ତିନୋଟି ଗୁଣ ଭିତରେ ସମସ୍ତେ ରହିଛନ୍ତି। ଯେ ତମ ଗୁଣରେ ରହୁଛି ସେ ସବୁଠାରୁ ନିମ୍ନ ସ୍ତରରେ ଅଛି। ସେ ଆବୃତ୍ତିଟା କିଭଳି ନା ସେ ଆବୃତ୍ତିଟା ହେଉଛି ଯଥ ଲୁଇନା ମୃତ ଗର୍ଭ, ମାତୃ ଗର୍ଭରେ ଯେତେବେଳେ ସନ୍ତାନ ରହୁଛି ସେ ଯେଉଁଭଳି ଭାବରେ ଆବୃତ୍ତି, ସେ ଆବୃତ୍ତି ହେଉଛି ତମ ଗୁଣର ଆବୃତ୍ତି। ସେ ହେଉଛି ସବୁଠାରୁ ବହୁତ ନିମ୍ନ ସ୍ତରର ଚେତନା, ଚେତନାର ଯେଉଁ ପାଞ୍ଚଟି ଚେତନା ରହିଛି ସବୁଠୁ ନିମ୍ନତର ଚେତନା ଯେଉଁ ରହିଛି ଯାହାକୁ ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା ଏଇ ଦୁଇଟି ସ୍ତର ଯେଉଁ ରହୁଛି, ଏହି ସ୍ତରରେ 80 ଲକ୍ଷ ଜୀବ ଅଛନ୍ତି। ତେଣୁ ଯେହେତୁ ତାଙ୍କର ଜ୍ଞାନ ଆବୃତ ହେଇକି ରହିଛି ତେଣୁ ସେମାନେ ଜାଣିପାରୁନାହାନ୍ତି ଆର ଉର୍ଦ୍ଧ୍ୱରେ କ'ଣ ରହିଛି, ତେଣୁ ସେଇମାନେ ସେଥିରେ ସନ୍ତୁଷ୍ଟ ରହୁଛନ୍ତି। ଗଛ ଲତା ପଶୁ ପକ୍ଷୀ ଇତ୍ୟାଦି ଯେଉଁମାନେ ଯେତେ ଜୀବ ଅଛନ୍ତି 80 ଲକ୍ଷ ପ୍ରକାର ଜୀବ, ସେମାନେ ଯିଏ ଯେଉଁ ସ୍ଥିତିରେ ଅଛନ୍ତି ସେମାନେ କେବଳ ଚାହୁଁନାହାନ୍ତି ଏ ସ୍ଥିତିରୁ ଆମେ ଉର୍ଦ୍ଧ୍ୱକୁ ଯିବୁ, କାହିଁକିନା ତାଙ୍କର ସେ ଜ୍ଞାନ ଆସିନାହିଁ, ସେମାନେ ସେହି ସ୍ଥିତିରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଇଏ ହେଉଛି ସବୁଠାରୁ, କିନ୍ତୁ ଯେଉଁମାନେ ଧୂଆଁ ଦ୍ୱାରା ଆବୃତ ହେଇକି ଯେଉଁ ଜ୍ଞାନଟା ରହୁଛି ବା ଯେଉଁ ଅଗ୍ନି ରହୁଛି ସେ ଆବୃତ୍ତିକୁ କୁହାଯାଉଛି ସତ୍ୟଗୁଣର ଆବୃତ୍ତି। ସତ୍ୟଗୁଣର ଆବୃତ୍ତିଟା ଏତେ ଅଧିକ ଆବୃତ୍ତି ନୁହଁ, ସେତେ ମାନେ ଅଳ୍ପ ଆବୃତ୍ତି, ସେ ତାଙ୍କର ଜ୍ଞାନ ଅଳ୍ପ ଆଚ୍ଛନ ହେଇକି ରହିଛି, ଅଳ୍ପ କିଛି ପରିଶ୍ରମ କଲେ ବା ଅଳ୍ପ କିଛି ପ୍ରୟାସ କଲେ ସେ ତା'ର ଜ୍ଞାନ ପରିସ୍ଫୁଟ ହେବ। ଯେମିତି ଆମେ ଧୂଆଁଟା ରହୁଛି ଅଗ୍ନିରେ, ତାକୁ ଯଦି ଆମେ ଫୁଙ୍କି ଦେଉଛେ ସେ ଧୂଆଁଟା ଚାଲିଯାଉଛି। ତେଣୁ ଇଏ ହେଉଛି ସତ୍ୟଗୁଣର ଆବରଣ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେମିତି ଗୋଟେ ଅଗ୍ନି ଜ୍ୱାଳା ରହିଛି, ଅଗ୍ନି ଜ୍ୱାଳାରୁ ବିଭିନ୍ନ ସ୍ଫୁଲିଙ୍ଗ ବାହାରୁଛି, କେଉଁ ସ୍ଫୁଲିଙ୍ଗଟା ଯଦି ପଡ଼ିଗଲା ଗୋଟେ ଶୁଖିଲା ପତ୍ରରେ ପଡ଼ିଯିବ ତାହେଲେ ସେ ଶୁଖିଲା ପତ୍ରକୁ ମଧ୍ୟ ସେ ଜାଳିଦେବ। ଇଏ ହେଉଛି ସତ୍ୱଗୁଣର ଆବରଣ। ଏବଂ ରଜଗୁଣର ଆବରଣ କେଉଁଟା ନା, ଯଦି ସେ ଗୋଟେ ସ୍ଫୁଲିଙ୍ଗ ଯାଇକିରି ଟିକେ ବେଶୀ ଓଦା ନୁହଁ କି ବେଶୀ ଶୁଖିଲା ନୁହଁ ଏଇଭଳି ସ୍ଥାନରେ ପଡ଼ିବ ତାହେଲେ କ'ଣ ହେବ, ତାହେଲେ ସେ ଯେଉଁ ଅଗ୍ନି ସ୍ଫୁଲିଙ୍ଗଟା କିଛି ସମୟ ତାର ସ୍ଫୁଲିଙ୍ଗଟା ରହିବ, କିଛି ସମୟ ତାର ଅଗ୍ନିତ୍ୱ ରହିବ, କିଛି ଆସ୍ତେ ଆସ୍ତେ ପବନ ଦ୍ୱାରା ବା କାଳର ପ୍ରଭାବରେ ସେ ଅଗ୍ନିଟି ମଧ୍ୟ ନଷ୍ଟ ହୋଇଯିବ, ସେ ନିର୍ବାପିତ ହୋଇଯିବ, ମାନେ ଲିଭିଯିବ, ଅଗ୍ନିଟା ଲିଭିଯିବ। ଇଏ ହେଉଛି ତମ ରଜଗୁଣର ଆବରଣ। ଏବଂ ଯେଉଁ ଅଗ୍ନି ସ୍ଫୁଲିଙ୍ଗଟା ଯଦି ଜଳରେ ପଡ଼ିଗଲା ତାହେଲେ ସେଇଟା ପୂର୍ଣ୍ଣ ଭାବରେ ସାଙ୍ଗେ ସାଙ୍ଗେ ଲିଭିଯିବ, ତେଣୁ ସେ ହେଉଛି ତମଗୁଣର ଆବରଣ। ତମଗୁଣରେ ପୂର୍ଣ୍ଣ ଭାବରେ ସେମାନେ ଅଜ୍ଞାନ ଅବସ୍ଥା ରହିଛନ୍ତି, ପୁରା ଅଜ୍ଞାନ। ଯେଉଁଟା ଭଗବତ ଗୀତାର 14 ଅଧ୍ୟାୟରେ ବିଭିନ୍ନ ତ୍ରିଗୁଣ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ତମସସ୍ତୁ ଅଜ୍ଞାନ ବିଭେଦି, ତମ ଗୁଣ ମାନେ ସେ ଅଜ୍ଞାନରେ ରହୁଛନ୍ତି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଯେତେବେଳେ ବିଭିନ୍ନ ବୁଦ୍ଧି ବିଷୟରେ ବର୍ଣ୍ଣନା କରୁଛନ୍ତି, ତମ ଗୁଣର ବୁଦ୍ଧି ବିଷୟରେ କହୁଛନ୍ତି କ'ଣ ନା, ସର୍ବଥା ବିପରୀତାନ୍ ବୁଦ୍ଧି ତାଂ ତାମସ, ବିପରୀତ ପ୍ରକାର ବୁଦ୍ଧି ତାଙ୍କର, ତାମସ ତମ ଗୁଣର ଯେଉଁମାନେ ତାକୁ ବିପରୀତ ବୁଦ୍ଧି ଆସୁଛି। ଆମର ଯେମିତି କଥାରେ ଅଛି ଯେ ଯାହାର ମୃତ୍ୟୁ ସମୟରେ ବିପରୀତ, ବିନାଶ କାଳେ ବିପରୀତ ବୁଦ୍ଧି କୁହାଯାଏ। ବିନାଶ କାଳ କ'ଣ, ବିନାଶ କାଳ ହେଉଛି ତମ ଗୁଣର ଅବସ୍ଥା, ତମ ଗୁଣରେ ଯେମିତି ଅନ୍ଧକାର ରହୁଛି, ଅନ୍ଧକାର ମାନେ ହେଉଛି ତମ ଗୁଣର ପ୍ରତୀକ ଅନ୍ଧକାର। ତେଣୁ ଆମେ ଅନ୍ଧକାରରେ ନିଦ୍ରା ଯାଉଛେ, ଅଜ୍ଞାନ ସେଇଟା ଅଜ୍ଞାନ, ନିଦ୍ରା ନିଦ୍ରାଟା ମଧ୍ୟ ଅଜ୍ଞାନରେ ଯାଉଛି, ସେ ହେଉଛି ତମ ନିଦ୍ରା, ପ୍ରମାଦ ଆଳସ୍ୟ ନିଦ୍ରା ଏସବୁ ହେଉଛି ତମ ଗୁଣର ଲକ୍ଷଣ ସବୁ। ତେଣୁ ତମ ଗୁଣରେ ଯେଉଁମାନେ ଅଛନ୍ତି ସେମାନେ ପୂର୍ଣ୍ଣ ଅଜ୍ଞାନ ଭିତରେ ରହିଛନ୍ତି, ତେଣୁ ପୂର୍ଣ୍ଣ ଅଜ୍ଞାନ ଭିତରେ ପ୍ରକୃତ ଜ୍ଞାନ ସେମାନେ ଜାଣିନାହାନ୍ତି, ତେଣୁ ଅଜ୍ଞାନ ଭିତରେ ସେ ଅଜ୍ଞାନତାକୁ ହିଁ ଜ୍ଞାନ ବୋଲି ଭାବୁଛନ୍ତି। ଭଗବତ ଗୀତାର 16 ଅଧ୍ୟାୟରେ ଭଗବାନ ଯେତେବେଳେ ଜ୍ଞାନ ବିଷୟରେ କହୁଛନ୍ତି, 13 ଅଧ୍ୟାୟରେ 5 ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିକିରି ତାପରେ କହୁଛନ୍ତି ଯେ ଏତ ଜ୍ଞାନ ମିତି ପ୍ରୋକ୍ତମ ଅଜ୍ଞାନ ଗଦତ ଅନ୍ୟଥା, ଏସବୁ ହେଉଛି ଜ୍ଞାନ। କ'ଣ କ'ଣ ନା, ଅମାନିତ୍ୱ, ଅଦମ୍ବିତ୍ୱ, ଅହିଂସା, କ୍ଷାନ୍ତି, ଆର୍ଯ୍ୟବମ ଏଭଳି ଭାବରେ ବିଭିନ୍ନ 26 ଗୁଣ ରହିଛି ଜ୍ଞାନର। ଯେଉଁମାନେ ଅମାନିତ୍ୱ କହିଲେ କ'ଣ, ଯେଉଁମାନେ ମାନ ଦାବି କରିବେନି, ନିଜକୁ ନିଜ ନିଚ ବୋଲି ମନେ କରିବେ, ସେଇଟା ହେଉଛି ଅମାନିତ୍ୱ, ଏ ହେଉଛି ପ୍ରକୃତ ଜ୍ଞାନ। କିନ୍ତୁ ଯେଉଁମାନେ ଅଜ୍ଞାନ ଭିତରେ ରହିଛନ୍ତି ତାଙ୍କର ଜ୍ଞାନ କ'ଣ, ସେମାନେ କହୁଛନ୍ତି ମାନିତ୍ୱ, ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ପାରୁଷ୍ୟମେବ ଚ ଅଜ୍ଞାନ ଚାବି ଜାତସ୍ୟ ପାର୍ଥ ସମ୍ପଦ ମାସୁରୀ, ଇଏ ହେଉଛି ଅସୁର ସମ୍ପଦ ଧନ ବା ଅସୁର ସମ୍ପଦ, ଅଜ୍ଞାନଟାକୁ ସେମାନେ ଜ୍ଞାନ ବୋଲି ଭାବୁଛନ୍ତି। ତେଣୁ ଏହିଭଳି ଭାବରେ ଯେହେତୁ ସେମାନେ ଅଜ୍ଞାନ ଭିତରେ ଅଛନ୍ତି, ତେଣୁ ସେମାନେ ପ୍ରକୃତ ସ୍ଥିତି କ'ଣ ଜାଣୁନାହାନ୍ତି, କେଉଁଟା କ'ଣ ଜିନିଷ, ଯେମିତି ଆମେ ଦେଖିବା ଅନ୍ଧକାର, ଯେତେବେଳେ ରାତ୍ରିର ଅନ୍ଧକାରରେ କେଉଁଟା କ'ଣ ଅଛି ଆମେ ଜାଣିପାରୁନେ, କିନ୍ତୁ ଯଦି ସେଠି ଆଲୋକ ଆସିଯାଉଛି ବା ଲାଇଟ୍ ଆସିଯାଉଛି ତାପରେ ଆମେ ସବୁ ଜିନିଷ ସବୁ ସ୍ଥିତିରେ ଜାଣିପାରୁଛୁ, କିଏ କେଉଁଠି କ'ଣ ଅଛି ସବୁ ଜିନିଷ ଜାଣିପାରୁଛୁ, ବସ୍ତୁର ଜ୍ଞାନ ଆମେ ପ୍ରାପ୍ତ ହେଉଛୁ, ଏ ଆଲୋକ ଦ୍ୱାରା ଏଇ ଜ୍ଞାନଟା ପ୍ରାପ୍ତ ହେଉଛି। ତେଣୁକରି ସମସ୍ତେ ଅଜ୍ଞାନ ଭିତରେ ଅଛନ୍ତି, ଭୌତିକ ଜଗତରେ ସମସ୍ତେ ଅଜ୍ଞାନ ଭିତରେ ରହିଛନ୍ତି। ତଥାକଥିତ ଜ୍ଞାନୀ ଯେଉଁମାନେ ବୈଜ୍ଞାନିକମାନେ ସେମାନଙ୍କର ଭାବୁଛନ୍ତି ସେମାନଙ୍କର ଜ୍ଞାନ ତାଙ୍କର ରହିଛି, କିନ୍ତୁ ସେ ଜ୍ଞାନଟା କ'ଣ, ଭଗବତ ଗୀତାର 7 ଅଧ୍ୟାୟରେ ଭଗବାନ କହିଛନ୍ତି ସେ ଜ୍ଞାନ ହେଉଛି ମାୟା ଅପହୃତ ଜ୍ଞାନ, ଏ ସତ୍ୟ ରଜ ତମ ତ୍ରିଗୁଣ ଦ୍ୱାରା ତାଙ୍କର ଜ୍ଞାନଟା ଅପହରଣ ହୋଇଯାଇଛି। ଯେମିତି ଆମେ ଗୋଟେ ଚଷମା ଲଗାଉଛେ, ନାଲି ଚଷମାଟେ ଲଗାଇଲେ ସବୁକିଛି ନାଲି ଦୁଶିବ, ନୀଳ ଚଷମାଟେ ଲଗାଇଲେ ସବୁକିଛି ନେଳିଆ ଦୁଶିବ, କିନ୍ତୁ ଯଦି ଧଳା ବା କେବଳ ଯେଉଁଗୁଡ଼ାକ ରଙ୍ଗହୀନ ଚଷମା ଯେଉଁଟାକ ଲଗାଇଲେ ତାହେଲେ ଆମେ ପ୍ରକୃତ କେଉଁଟା କେଉଁ ରଙ୍ଗ ଜାଣିପାରିବା। ତେଣୁ ଇଏ ହେଉଛି ସତ୍ୟଗୁଣର ଲକ୍ଷଣ। ସତ୍ୟଗୁଣ କହିଲେ ଯେଉଁଟା ପ୍ରକୃତ ସ୍ଥିତିଟାକୁ ଆମେ ଜାଣିପାରିବା, ସତ୍ୟଗୁଣର ବୁଦ୍ଧି ବିଷୟରେ ଭଗବତ ଗୀତାର 8 ଭଗବାନ କହୁଛନ୍ତି ଯେ ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ କାର୍ଯ୍ୟା କାର୍ଯ୍ୟ ଭୟାଭୟେ ବନ୍ଧଂ ମୋକ୍ଷଂ ଚଦା ବ୍ୟତି ବୁଦ୍ଧି ସା ପାର୍ଥ ସାତ୍ୱିକୀ। ସାତ୍ୱିକୀ ଗୁଣ ସତ୍ୱିକ ଗୁଣର ଯେଉଁମାନେ ଅଛନ୍ତି ସେମାନେ ପ୍ରକୃତ ଜିନିଷଟା ଠିକ୍ ଠିକ୍ ଜାଣିପାରିବେ, ନହେଲେ ଯେଉଁମାନେ ରଜଗୁଣରେ ଅଛନ୍ତି ବା ତମଗୁଣରେ ଅଛନ୍ତି ସେମାନେ ପ୍ରକୃତ ଜ୍ଞାନ ତାଙ୍କର ଆବୃତ ହୋଇକି ରହିଛି। 3 ପ୍ରକାର ଆବୃତ କଥା ମୁଁ କହିଲି, ଗୋଟେ ହେଉଛି ଧୂଆଁ ଦ୍ୱାରା ଆବୃତ ହେଇକି ଯେଉଁ ଅଗ୍ନି ରହୁଛି ସେଇଠୁ ସତ୍ୟଗୁଣର ଆବରଣ, ଏବଂ ରଜଗୁଣର ଆବରଣ କେଉଁଟା ନା ଯେଉଁଟା ଯଥା ଦର୍ଶ ମଳେ ନାଚ ମାନେ ଯେମିତି ଆଇନାରେ ଦର୍ପଣରେ ଯଦି ମଇଳା ପଡ଼ିଗଲେ ତାର ତାର ଧର୍ମଟା ସେ ହରେଇ ବସେ ଯେମିତି ଆମେ ମୁହଁଟାକୁ ଦେଖିପାରିବାନି ଯଦି ଦର୍ପଣରେ ଯଦି ମଇଳା କିଛି ଧୂଳି ଫୁଳି ପଡ଼ିଯାଇଛି ତାହେଲେ ଆମେ ଆମର ନିଜର ମୁଖକୁ ପ୍ରତିମୁଖ ଦେଖିପାରିବାନି କିନ୍ତୁ ଯଦି ଆମେ ତାକୁ ସଫା କରିଦେବା ତାହେଲେ ଆମେ ପୁଣି ଆମର ମୁଖ ଦର୍ଶନ କରିପାରିବା ପ୍ରତିମୁଖ ଦେଖିପାରିବା ତେଣୁ ଇଏ ହେଉଛି ରଜଗୁଣର ଆବରଣ ତେଣୁ ଏଇ ରଜଗୁଣର ଆବରଣ ଥିବା ହେତୁ ଆମେ ଭଗବାନଙ୍କୁ ଦେଖିପାରୁନେ ସେଥିପାଇଁ ଚେତୋ ଦର୍ପଣ ମାର୍ଜନ ଭଗବାନ ମହାପ୍ରଭୁ ତାଙ୍କର ଶିକ୍ଷାଷ୍ଟମରେ କହୁଛନ୍ତି ଚେତୋ ଦର୍ପଣ ମାର୍ଜନ ଚିତ୍ତ ବା ଆମର ଯେଉଁ ହୃଦୟ ରହିଛି ହୃଦୟ ଭିତରେ ଯେହେତୁ ସମସ୍ତ ତମ ଗୁଣ ରଜଗୁଣର ସବୁ ଆବରଣ ସବୁ ରହିଛି ବା ମଇଳା ସବୁ ରହିଛି ତାକୁ ଅନର୍ଥ ବୋଲି କୁହାଯାଉଛି ଯେଉଁଥିପାଇଁକି ଆମେ ଭଗବାନଙ୍କୁ ଜାଣିପାରୁନେ କିନ୍ତୁ ଏଇ ମଇଳାକୁ ଯଦି ଆମେ ସଫା କରିବା କେମିତି ସଫା କରିବା ଚେତୋ ଦର୍ପଣ ମାର୍ଜନ କେମିତି ହେବ ଭଗବାନଙ୍କ ନାମ ନାମ ଦ୍ୱାରା ହରେ କୃଷ୍ଣ 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 ହରେ 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 ରାମ 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 ହରେ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ମହାପ୍ରଭୁ ଏଇଟା କହୁଛନ୍ତି ପ୍ରଥମ ଆମେ ଯେତେବେଳେ ମହାମନ୍ତ୍ର ଜପ କରୁଛେ ତାର ପ୍ରଥମ ଫଳ ହେଉଛି କ'ଣ ନା ଫାଷ୍ଟ ପ୍ରଥମ ହେଉଛି ଚେତୋ ଦର୍ପଣ ମାର୍ଜନ ଚେତ ରୂପକ ଦର୍ପଣ ଆମର ସଫା ହେଉଛି ଆମେ ଯେମିତି ଶରୀର ପରିଷ୍କାର କରୁଛେ ବିଭିନ୍ନ ସାବୁନ ସାମ୍ପୁ ଇତ୍ୟାଦି ମାଧ୍ୟମରେ ସଫା କରୁଛେ କିନ୍ତୁ ହୃଦୟର ବିଶୁଦ୍ଧତା କେମିତି ଆସିବ ବା ହୃଦୟଟା ମହିଳାଟା କେମିତି ସଫା ହେବ ନା ଏଇ ମହାମନ୍ତ୍ର ମାଧ୍ୟମରେ ଚେତୋ ଦର୍ପଣ ମାର୍ଜନ ଶ୍ରୀମନ୍ତ ଭାଗବତମରେ ପରୀକ୍ଷିତ ମହାରାଜ ଆଉ ଗୋଟେ ଉଦାହରଣ ଦେଉଛନ୍ତି ଯେମିତି ପ୍ରବିଷ୍ଟ କର୍ଣ୍ଣରନ୍ଧେଣ ସ୍ୱାନାଂ ଭାବ ସରୋଡ଼ିୟମ ଧୁନୋତି ସମଳମ କୃଷ୍ଣ ଶରୀରସ୍ୟ ଯଥାସର ବର୍ଷା ଦିନେ ଯେଉଁ ପାଣି ସବୁ ଗୋଳିଆ ହେଇକି ରହିଥିବ ନା ନାହିଁ ତାକୁ ଯଦି ଆମେ ସଫା କରିବାକୁ ବସିବା କେମିତି ସଫା କରିବା ତାକୁ ଆଣିକି ଫିଲ୍ଟରରେ ରଖିଲେ ଦେଲେ ବା ଆମର ଯେଉଁ ବିଭିନ୍ନ ଏଇ PH ମାନଙ୍କରେ ସବୁ ସଫା କରାଯାଉଛି ତା ସବୁ ଆଲମ କେମିକାଲ ସବୁ ଦେଇକିରି ସେଟାକୁ ସଫା କରାହେଉଛି ନା ନାହିଁ କିନ୍ତୁ ଯଦି ଆମେ ସମୁଦ୍ର ବା ନାହିଁ ଗୋଟେ ଗାଡ଼ି ମାନେ ବନ୍ଧ ବା ଗୋଟେ ନଦୀର ଜଳକୁ ବା ହ୍ରଦ ଏସବୁ ଜଳକୁ ଯଦି ପରିଷ୍କାର କରିବାକୁ ବସିବା କେମିତି ସଫା କରିପାରିବା ନା ଆମେ ବିଭିନ୍ନ ଆମର ଯେମିତି PH ବା WSS ମାନେ ସବୁ ସଫା କରୁଛନ୍ତି ପାଣି କିଛି ପାଣି ନଦୀରୁ ଆଣିକିରି ଗୋଟେ ଟାଙ୍କିରେ ରଖି ତାକୁ ସଫା କରୁଛନ୍ତି ବିଶୁଦ୍ଧ କରୁଛନ୍ତି ତାକୁ କିନ୍ତୁ ପୁରା ନଦୀଟାକୁ କେମିତି ସଫା କରିହେବ ସେ ହେଉଛି ଶରତ ଋତୁ ଶରତ ଋତୁରେ ଯେତେବେଳେ ଜଳ ପଡ଼ୁଛି ଶରତ ଋତୁରେ ବୃଷ୍ଟି ହେଲେ ସେ ବୃଷ୍ଟି ଜଳ ଦ୍ୱାରା ସମସ୍ତ ଜଳ ସଫା ହେଇଯିବ ତାର ଯେଉଁ ବର୍ଷା ଦିନରେ ଯେଉଁ ପ୍ରକାର ଜଳ ଥିବ ମଇଳା ଥିବ ଶରତ ଋତୁର ଜଳ ଆସି ଶରତ ଋତୁ ହେଇଗଲେ ଶରତ ଋତୁରେ ବୃଷ୍ଟି ପଡ଼ିଲେ ସେ ଜଳ ସବୁ ସଫା ହେଇଯିବ ପରିଷ୍କାର ହେଇଯିବ ତେଣୁ ସେଇଭଳି ଭାବରେ ଆମର ହୃଦୟ ଭିତରେ ଯେତେ ମଇଳା ଥିଲେ ମଧ୍ୟ ଆମେ ଯେତେବେଳେ ଭଗବାନଙ୍କ ନାମ ଗ୍ରହଣ କରୁଛେ ସେତେବେଳେ ପ୍ରଥମେ ହେଉଛି ଚେତ ରୂପକ ଦର୍ପଣ ମାର୍ଜନ ହେଉଛି ଇଏ ହେଉଛି ପ୍ରଥମ ଫଳ ତାପରେ ଅନ୍ୟାନ୍ୟ ଆମ ଆଠଟି ଇଏ କହୁଛି ସପ୍ତ ଶିଖା ସାତଟା ନା ଆଠଟା ଶିଖା ଏ ହେଉଛି ଯେମିତି ଆମେ ଯଜ୍ଞ କରୁଛେ ଯଜ୍ଞରେ ଗୋଟେ ଶିଖା ବାହାରୁଛୁ ସେମିତି ମହାମନ୍ତ୍ର ମଧ୍ୟ ଗୋଟେ ଯଜ୍ଞ ଯାହାଦ୍ୱାରା ସପ୍ତ ଜୁହା ସାର ସାର ସପ୍ତଟି ସାତଟି ଶିଖା ବାହାରୁଛି ପ୍ରଥମ ଶିଖା ହେଉଛି ଚେତୋ ଦର୍ପଣ ମାର୍ଜନ ଦ୍ୱିତୀୟ ଶିଖା ହେଉଛି ଭବ ମହାଦେବାଗ୍ନି ନିର୍ବାପଣ ମହାଦେବାଗ୍ନି ସମସ୍ତେ ତୃତୀୟ ଭାବରେ ଦଗ୍ଧୀଭୂତ ହେଉଛନ୍ତି ବର୍ତ୍ତମାନ ଖରାଦିନ ଆସିଗଲେ ଆମକୁ ଏଠି ବେଶୀ କଷ୍ଟ ହେଉଛି ଖରାଟା ଉତ୍ତାପ ଅଧିକ ହେଉଛି ସେଇଭଳି ଭାବରେ ତୃତୀୟ ଭାବ ରହୁଛି ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ତୃତୀୟ ଭାବରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି କିନ୍ତୁ ଆମେ ଯେତେବେଳେ ଭଗବାନଙ୍କର ନାମ ଜପ କରୁଛେ ସେତେବେଳେ ମହାଦେବାଗ୍ନି ନିର୍ବାପଣ ମହାଦେବାଗ୍ନି ଦେବାଗ୍ନି ଅର୍ଥ ହେଉଛି ଜଙ୍ଗଲରେ ଯେଉଁ ନିଆଁ ଲାଗୁଛି ତାକୁ ଦେବାଗ୍ନି ବୋଲି କୁହାଯାଉଛି ଜଙ୍ଗଲରେ କେହି ନିଆଁ ଲଗାଇବାକୁ ଯାଆନ୍ତିନି ନ ଲଗାଇବାକୁ ଗଲେ ମଧ୍ୟ ସେ ମନକୁ ମନ ଜଳିଯାଏ ଗଛର ଗଛର ଘର୍ଷଣ ହେଇକିରି ସେ ଅଗ୍ନି ଜାତ ହୁଏ ସୃଷ୍ଟି ହୁଏ କିନ୍ତୁ ସେ ଜଙ୍ଗଲ ନିଆଁକୁ ଲିଭିବା ପାଇଁ ଆମେ ଯଦି ଦମକଳକୁ ଡାକିବା ତାହେଲେ ସେ ଜଙ୍ଗଲ ନିଆଁକୁ ଲିଭେଇ ପାରିବନି କିନ୍ତୁ ଯଦି ସେ ସମୟରେ ବୃଷ୍ଟି ହେବ ତାହେଲେ ସମସ୍ତ ଜଙ୍ଗଲ ନିଆଁ ନିର୍ବାଚନ ହେବ ତେଣୁ ସେଇଭଳି ଭାବରେ ଆମେ ଯେତେବେଳେ ଭଗବାନଙ୍କ ଆମେ ଏ ଯେଉଁ ଏଠି କୁହାଯାଉଛି ଯେଉଁମାନେ ଯେଉଁ ସ୍ଥିତିରେ ଅଛନ୍ତି ସେମାନେ ସେଇ ସ୍ଥିତିରେ ଆନନ୍ଦରେ ଅଛନ୍ତି ବା ଯଦି ବା କିଛି ଦୁଃଖ ପାଉଛନ୍ତି ସେମାନେ ଭାବୁଛନ୍ତି କେମିତି କ'ଣ କରିକିରି ଏଇ ଦୁଃଖଟାକୁ ଆମେ ବନ୍ଦ କରିବା ଏଭଳି ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ କରାଯାଉଛି ଆମର ମାନବ ସମାଜ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସରକାରଙ୍କ ଦ୍ୱାରା ହେଉ ବିଭିନ୍ନ ବୈଜ୍ଞାନିକମାନଙ୍କ ଦ୍ୱାରା ହେଉ ବା ବିଭିନ୍ନ ଯିଏ ଯେତେ ମନନଶୀଳ ମୁନି ଅଛନ୍ତି ସେମାନେ ସବୁ ବିଭିନ୍ନ ଚିନ୍ତା କରୁଛନ୍ତି କେମିତି କ'ଣ କଲେ ସମସ୍ତେ ସମଗ୍ର ସମାଜ ଆନନ୍ଦ ରହିପାରିବେ କିନ୍ତୁ प्रकृत जो प्रकृत जो उपाय अवलंबन कले आम समस्त मानव समाज आनंद पाई से उपाय जानूना कारण से अज्ञान भितर अच्छा तेणु प्रकृत आनंद समाज प्रकृत आनंद से समय आदि भगवान नाम कीर्तन करा महामंत्र कीर्तन करा हरे कृष्णा 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 हरे 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 राम 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 ये हूँ द्वितीय शिक्षा भव महादवाग्नि निर्वापण तृतीय शिक्षा हूँ श्रेय कैरव चंद्रिका वितरण श्रेय कैरव चंद्रिका जमी आम खरा दिन बर्तमान बहुत गरम होती शीत दिन मैंने राति गले जो चंद्रर शीतल किरण से आम बहुत शीतलता अनुभव करवा आनंद प्राप्त है से भाव में जो भव महादवाग्नि समस्त समझे बहुत कष्ट रोचान कष्ट से समय जो भगवान महामंत्र कीर्तन करते भाव में शीतलता प्राप्त हो आनंद प्राप्त हो भव महादवाग्नि श्रेय कैरव चंद्रिका विचरण ये हूँ तृतीय शिक्षा चतुर्थ शिक्षा कौन ना सी हूँ विद्यावधु जीवन विद्या आम जो कहला समस्त अविद्या भितर अच्छा अविद्या भितर रही से भावंट केमी आम आनंद रही पार से विभिन्न प्रकार से योजना करद्या भितर रही जन केमी प्रकृत ज्ञान प्राप्त हो पार कि जितने महामंत्र जन जो जप करे कीर्तन करेंगे से विद्या बधु जीवन ये गोटे चतुर्थ तार फल प्राप्त हवा विद्या को बधु सहित तुलना कर बधु जमी बहुत होकर आसिले गोटे स्त्री लोक जन बहुत आसे से बहुत नम्रे रोच बहु जो आ तो से भाव में जो मैंने विद्या प्राप्त होता से विनयता प्राप्त होती भगवदगीता पंचम अध्याय भगवान कहते विद्या विनय संपन्नी जो विद्या द्वारा साधारण वर्तमान जो विद्या भौतिक विद्या द्वारा से कौन होना दंभ दर्प अभिमान ये सब जिस आस आम एत पीएचडी करएस आईएस ये सब विभिन्न प्रकार ये हूँ प्रकृत उपाधि ये प्रकृत आम ये नुह आम शरीर नुह कि तथापि आम अज्ञानता भितर आम भाव आम हूँ शरीर वमे हूँ ब्राह्मण वमे हूँ क्षत्रिय मुझे मुएस पाई आईएस पाई इंजीनियर ये भाव में जो धारणा सब रोचे ये सब अज्ञानता भितर रोच तेनाता भितर रही सब विभिन्न प्रकार दंभ दर्प सब ह्रास जो मैंने प्रकृत विद्या प्राप्त होती से जानते कौन ना विद्या विनय संपन्नी ब्राह्मणी गभीहस्तिनी सुनिचैव सोपाके च पंडिता समदर्शन भगवत पंचम अध्याय भगवान कहते हैं जो मैंने विद्या प्रकृत विद्या प्राप्त होती समस्त को सामान भाव दर्शन करेंगे से गोटे कुकुर भोजी चंडाल हो कूकटे हो गाईटे हो हाथीटे हो जी जो स्तर में था गाई जो प्रकृत विद्या जो मैंने प्राप्त होती समस्त को समदर्शन सामान भाव दर्शन करेंगे केमी सामान भाव दर्शन करेंगे ये तो असमानता रही विभिन्नता रही है सामानता केमी पाइबे से आत्मार दर्शन कर से शरीर दर्शन करना जो आत्मा से कुकुर भितर रही से आत्मा से कुकुर भोजी चंडाल पाखे रही से आत्मा गोटे गाई पाखे रही से आत्मा गोटे हाथी पाखे रही सब विभिन्न आवरण भितर रही थ गाई सत्वगुण आवरण रोच तेणु से गाई जन्म प्राप्त होती हाथी जी से रजगुण आवरण रोच तेणु से हाथी जन्म पाई कुकुर से तमगुण आवरण रही तेणु से कुकुर जन्म पाई कुकुर बोझ चंडाल जे से तमगुण रावण रही तेणु से प्रकृत बुले जाने किए कि जो मैंने विद्या प्राप्त होती आत्मज्ञान प्राप्त होती जानते प्रकृत आत्मा ये विभिन्न मान भर रही विभिन्न आवरण भितर रही तेणु से भावती केमी एम को उद्धार करेणु से भगवान महामंत्र सब आड़े प्रचार कर परम विजेते श्रीकृष्ण संकीर्तन महामंत्र कीर्तन द्वारा ही समस्ते उद्धार प्राप्त हो पार से महाप्रभु ये आदेश दे तारे देख तारे कह कृष्ण उपदेश आमार आज्ञा गुरु हया तार आदेश विशेष भाव जो मैंने भारत भूमि जन्मग्रहण करते विशेष भाव में महाप्रभु ये आदेश भारत भूमि ते मनुष्य जन्म हेल जार जन्म सार्थक करी कर पर उपकार जारे देख तारे कह कृष्ण उपदेश आमार आज्ञा गुरु हया तार अन्नर उपकार केमी करवा ना जड़े भोकिला को खाद्य देवा जन वस्त्र नहीं वस्त्र देवा आ द्वारा प्रकृत उपकार हेनी प्रकृत उपकार हम जदि आम भगवान कथा कहवा द्वारा ही प्रकृत से प्रकृत ज्ञान प्राप्त हो पार ना अविद्या भितर कि आनंद प्राप्त हो पार तेणु ये जो विद्याबोध जीवन ये जो विद्या आसव आ विद्या को आम निजे न पढ़ले से ज्ञाना भगवान प्रदान कर भगवत दशम अध्याय भगवान कहते तेषां सतत युक्तानां भजतां प्रति पूर्वकं ददामि बुद्धि योगं तं येन माम उपजान्ति। जो मैंने भगवान को सहित सबसे युक्त है कि रही भगवान तक ज्ञान प्रदान करते जो ज्ञान द्वारा जने भगवान पाक जापर से प्रकृत ज्ञान जो ज्ञान द्वारा जने भगवान दूरे जाऊँ से ज्ञान हूँ प्रकृत अज्ञान व अविद्या। दानहं दुष्यत क्रूरान संसारेषु नराधवान क्षिपामि अश्रम शुभान आश्रिषु एव जनिषु। जो मैंने अश्र स्वभाव संपन्न व्यक्ति तांकर जो ज्ञान से ज्ञान भगवान दौंस कि भाव में ना भगवान ठीक कमी दूरे जी तेना भगवान दूरे जावाई विभिन्न प्रकार से ज्ञान प्राप्त हो आसुरी जनिमापन्ना मूढ़ा जन्मनी जन्मनी माम प्राप्य व कौंत्य तत्व जानते अधमागति। भगवान को समय प्राप्त न होगी विभिन्न प्रकार अधम ज्वनि सब प्राप्त हम जो पशु पक्षी इत्यादि सब ज्वनि प्राप्त हमें ये सब भगवान प्राप्त न होने ये भाव में अधम ज्वनि सब प्राप्त हम तेनाली भाव में आवरण भितर समस्त रोचे जाऊ विद्यावध जीवन ये हूँ महामंत्र चतुर्थ शिखा। पंचम शिखा कौटा आनंदाम बोधिवर्धनम आनंद प्रकृत आनंद से पाए भौतिक जगत में विभिन्न चेष्टा कर भगवदगीतार पंचमाध्याय भगवान कहते जे ही संस्पर्शा भोगा दुख जौनते आद्यंतवंत कौंते नाते सुरमते बुद्ध। भौतिक जगत में समस्त आनंद प्राप्त होगा कि चाहते ना इंद्रिय मानक द्वारा साहय शब्द स्पर्श रूप रस गंध ये पांचटी भौतिक आनंद रही आनंद को आम विभिन्न इंद्रिय मानक द्वारा से आनंद प्राप्त होगा चाहते किंतु से आनंद हूँ दुख जन दुख रु से आनंद आसे कष्ट कले कि धन प्राप्त हो कि आनंद प्राप्त हो तेणु भगवान कहते आद्य अंतवंत कौंत्य जो सुखर आदि अच्छी से सुखर मध्य अंत अच्छी तेणु न तेसु रमते बुद्ध तेणु प्रकृत बुद्धिमान व्यक्ति से आनंद प्राप्त होते तेणु भौतिक आनंद जो मैंने प्राप्त होती से मैंने जेहेतु तर आर ऊर्धर आउ गोटे किसी आनंद अच्छे से विषय जानूना से मैंने से आनंद प्राप्त होने चेषा कर जड़े जे धन रोजगार करूँ अधिक कमी धन रोजगार कर सही आनंद प्राप्त होने चाहिए कितना आर ऊर्धर आउ गोटे किसी आनंद अच्छे से जानी से ज्ञान भितर से अज्ञान भितर रही तेणु से भाई यहीटा ही प्रकृत ज्ञान अधिक रु अधिक जन रोजगार कर पारे सी प्रकृत आनंद पाइपर किंतु सी हूँ आवरणात्मिका ज्ञान से प्रकृत ज्ञान नुह तेणु ये हूँ महामंत्र पंचम शिखा हूँ यहाँ बा पंचम फल आम प्राप्त हो आनंदा बोधि वर्धन प्रकृत आनंद कौटा जो आनंद सब बढ़ी बढ़िका जीव आनंदा बोधि वर्धन गोटाए आनंद को सगर सहित महाप्रभु तुलना कर सगर भौतिक जगत में जो सगर देखुचे से सगर सीमाबद्ध तार गोटे तट रही से तट देक आसपर ना किंतु ये जो आनंद रूपक सगर ये सब वर्धमानशील सब बढ़ी बढ़िका रोथ आनंदा बोधि वर्धन सब बढ़ुव आज जी आम आनंद प्राप्त हो भगवान गुणगान करी आउ टे अधिक आनंद प्राप्त होती है यही सब वर्धमानशील बढ़ी बढ़िका जा हूँ पंचम फल महामंत्र आनंदा बोधि वर्धन एवं प्रतिपद पूर्णामृत स्वादनम प्रतिपदर से मैंने अमृत प्राप्त हो भौतिक जगत जो जहाँ सब अच्छे से हूँ मृत सब मरणशील सब जिन नष्ट कालस्मी लोकक्षय कृत प्रबुद्ध लोकान समाहत ये प्रभु भौतिक जगत में जो काल प्रभाव में सबकि नष्ट किंतु भगवान संबंधी जहाँ सब आम करे काल नाश कर काल द्वारा से असुविध हवा काल केवल नाश कर नेहाभिक्रम नाशस्ति प्रत्यवाय नवीत स्वर्पमपी अश धर्म से त्रायते महत्व भया आम जहाँ सब भगवान को आज आम किसी भगवान कथा शुणिले ये केवे नष्ट हो यार फल केवे नष्ट हो अक्षय वित्त भी कह ये केवे नष्ट क्षय हो भौतिक जगत सबकि काल प्रभाव में ध्वंस हो जाए कि भगवत सम्बन्धी जहाँ आम करे से केवल काल प्रभाव पड़ पार मद भया कहीं पड़ पार ना भगवान भगवान को समस्त भय कर काल हूँ जम रूप से आसु रूप से आसु जम मध्य भगवान भय रोते मद भयात बात बात ओयम सूर्य स्तपति मद भयात वर्षतीन्द्रो दहते अग्नि मृत्युस्तरती मद भयात तेणु भगवान भक्ति बिना भगवान शरण में नगले अन्य कौन सी उपाय नान्यत्र मद भगवत प्रधान पुरुषेश्वरात आत्मना सर्वभूतानां भयं तीव्रं निवर्तते। ଏ ଭୟରୁ କେହି ମୁକ୍ତି ପାଇପାରିବେନି ବା ଭୟରୁ କେହି ନିବୃତ୍ତି ହେଇପାରିବେ ନାହିଁ। ସମସ୍ତଙ୍କର ଭୟ ରହୁଛି, କିନ୍ତୁ ଜଣେ ଯଦି ଭଗବାନଙ୍କ ଶରଣରେ ଯିବେ ତାହେଲେ ଆଉ କିଏ ତାର ଭୟ ରହିବ ନାହିଁ। ସ୍ୱଳ୍ପମପି ଦାସ୍ୟ ଧର୍ମସ ତ୍ରାୟତେ ମହତ ଭୟ, ଅତି ଅଳ୍ପ କିଛି ଯଦି ଆମେ ଭଗବାନଙ୍କ ଉଦ୍ଦେଶ୍ୟରେ କରିଥିବା ତାହା ମଧ୍ୟ ବହୁତ ବଡ଼ ବିପଦ ରକ୍ଷା କରିପାରିବ। ତେଣୁ ଏଠି ଜଣେ ପ୍ରଶ୍ନ କରିବେ, ଯଦି ଆମେ ଭଗବାନଙ୍କ ଶରଣ ଗଲେ ଦେବାଦେବୀ ମାନେ ଆମ ଉପରେ ରାଗିବେ? ବୁଢ଼ୀଘର ଠାକୁରାଣୀ ଅଛନ୍ତି, ଯଦି ଆମେ ଖାଲି କୃଷ୍ଣଙ୍କ ଶରଣ ଯିବା ତାହେଲେ ସିଏ ରାଗିବ ଆମ ଉପରେ? ତେଣୁ ଭଗବାନ ତାର ଉତ୍ତର ଦେଉଛନ୍ତି, ଏଇ ତୃତୀୟ ଅଧ୍ୟାୟରେ ବର୍ଣ୍ଣା କରୁଣା ତୃତୀୟ ସ୍କନ୍ଧରେ ଭଗବାନ କହିଛନ୍ତି ସେ ମାତା ଦେବ ଯେ କ'ଣ ନା ମଦ୍ ଭୟା ଦ୍ୱାତି ବାତୋୟମ୍। ଦେବତାମାନେ ତ ମୋତେ ଭୟ କରୁଛନ୍ତି, ସେମାନେ ତମକୁ କ'ଣ ତମର ଅସୁବିଧା କରିବ? ବାତି ପବନ ଦେବତା ବା ମରୁତ ସେ ମୋର ଭୟରେ ଚଳାଚଳ କରିବେ। ମଦ୍ ଭୟାତ୍ ବାତି ବାତୋୟମ୍, ମରୁତ ଦେବତା କହିବେନି ଯେ ଇଏ ଅମକ ଯିବ କି କୃଷ୍ଣଙ୍କର ଶରଣରେ ଯାଉଛି ତାହେଲେ ମୁଁ ତାକୁ ପବନ ଦେବିନି। ନା ନା, କାହିଁକି ଦେବେନି? କାହିଁକି କରିପାରିବେନି? ନା ଭଗବାନଙ୍କ ଭୟରେ। ମଦ୍ ଭୟାତ୍ ବାତି ବାତୋୟମ୍, ସୂର୍ଯ୍ୟ ସ୍ଥପତି ମଦ୍ ଭୟାତ୍, ସୂର୍ଯ୍ୟଙ୍କର ବହୁତ ଲୋକ ଆରାଧନା କରନ୍ତି ସୂର୍ଯ୍ୟ ଦେବତାଙ୍କୁ। ଯାହା ଜଣେ ଯଦି ଭଗବାନଙ୍କ ଶରଣ ଗଲେ ତା ସୂର୍ଯ୍ୟ ଦେବତାଙ୍କ ଉପରେ ରାଗିବେ ବା ତାଙ୍କର କିଛି ଅମଙ୍ଗଳ କରିବେ? ନା ନା, ସୂର୍ଯ୍ୟ ସ୍ଥପତି ମଧ୍ୟ, ସୂର୍ଯ୍ୟ ଯେଉଁ ଆଲୋକ ଦେଉଛନ୍ତି ସିଏ ମଧ୍ୟ ଭଗବାନଙ୍କ ଭୟରେ। ଯଶ୍ୟାଭ୍ୟା ଭ୍ରମତି ସମ୍ଭୂତ କାଳ ଚକ୍ର, ଯେଉଁ ଚକ୍ର ରହିଛି ସମୟରେ ସୂର୍ଯ୍ୟଙ୍କର ଯେଉଁ ଚକ୍ର ରହିଛି ସେଇ ଚକ୍ରରେ ହିଁ ସେ ଗୁରୁ କରୁଛନ୍ତି, ସେ ଏପଟ ସେପଟ ହେଇପାରିବେନି, କାରଣ ସେଇଟା ତାଙ୍କୁ ଭଗବାନ ନିର୍ଦ୍ଦେଶ ଦେଇଛନ୍ତି। ସେ ନିର୍ଦ୍ଦେଶରେ ସେମାନେ ସେ ଚକ୍ରରେ ଘୁରି ବୁଲିବେ। ଏବଂ ବର୍ଷତ ଇନ୍ଦ୍ର, ଇନ୍ଦ୍ର କହିବେ ନା ମୁଁ ବର୍ଷା ବନ୍ଦ କରିଦେବି, ଯେମିତି ବନ୍ଦ କରିଥିଲେ ବୃନ୍ଦାବନରେ ଯେତେବେଳେ ସମସ୍ତେ ଯେଉଁ ଇନ୍ଦ୍ର ଯଜ୍ଞ ବନ୍ଦ କରି ଯେଉଁ ଆଙ୍କର ଆରାଧନା କଲେ, ଗୋବର୍ଦ୍ଧନଙ୍କର ପୂଜା କଲେ, ସେତେବେଳେ ଇନ୍ଦ୍ର ଦେବତା ରାଗିକିରି ବର୍ଷା କରେଇଲେ ସାତ ଦିନ ଧରିକି, କିନ୍ତୁ ତାପରେ ନିଜର ଭୁଲ ବୁଝିପାରିଲେ, ଆସି ଭଗବାନଙ୍କ ଶରଣରେ ଯାଇଛନ୍ତି। ତେଣୁ ବର୍ଷନ୍ତି ଇନ୍ଦ୍ର, ଇନ୍ଦ୍ର ଯେଉଁ ବର୍ଷା କରୁଛନ୍ତି ସେ ମଧ୍ୟ ଭଗବାନଙ୍କର ଆଜ୍ଞାରେ ବା ଭଗବାନ ଭୟରେ ସେ ବର୍ଷା କରୁଛନ୍ତି। ଦହତି ଅଗ୍ନି, ଅଗ୍ନି ଦେବତା ମଧ୍ୟ ଯେଉଁ ଦହନ କାର୍ଯ୍ୟ କରୁଛନ୍ତି ସେ ମଧ୍ୟ ଭଗବାନଙ୍କର ନିର୍ଦ୍ଦେଶରେ ସେ ସେ କରୁଛନ୍ତି। ସେ ବନ୍ଦ କରିପାରିବେନି ନା ମୁଁ ଶୀତଳ ହେଇଯିବି, ହେଇପାରିବନି, ସେମିତି ହେଇପାରିବନି, ଭଗବାନଙ୍କର ଆଜ୍ଞାରେ ସେମାନେ କାର୍ଯ୍ୟ କରିବେ। ଏବଂ ବର୍ଷଦିନ ଦହତି ଅଗ୍ନି, ମୃତ୍ୟୁ ସାରତ ମଧ୍ୟ ସାକ୍ଷାତ ମୃତ୍ୟୁ ମଧ୍ୟ ଭଗବାନଙ୍କ ଭୟରେ ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଇଏ ହେଉଛି କ'ଣ ଷଷ୍ଠ ଫଳ ହେଉଛି ଯେ ଆନନ୍ଦାମୃତି ବର୍ଦ୍ଧନମ୍ ଏବଂ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ। ଷଷ୍ଠ ଫଳଟା ହେଉଛି ପ୍ରତିପଦରେ ସେମାନେ ଅମୃତ ପ୍ରାପ୍ତ ହେଉଛନ୍ତି, ତା'ର କିଛି ମରଣଶୀଳ ନାଶ ହେବନି, କିଛି ସବୁ ମାନେ ଅବିନାଶୀ, ସବୁ ଅମୃତ ଜିନିଷ। ଇଏ ହେଉଛି ଷଷ୍ଠ ଫଳ, ସର୍ବାତ୍ମ ସ୍ନପନ ପରଂ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ତେଣୁ ଇଏ ହେଉଛି ଆଉ ଗୋଟେ ସାତଟି ଜିନିଷ ରହିଲା, ଆନନ୍ଦ କେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାପଣମ ଶ୍ରେୟ କୈରବଚନ୍ଦ୍ରିକା ବିତରଣମ ବିଦ୍ୟା ବୁଦ୍ଧିଜୀବନ ଆନନ୍ଦାମ ବୁଦ୍ଧିବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ ସର୍ବାତ୍ମ ସ୍ନପନମ ସର୍ବାତ୍ମ ସ୍ନପନ। ଇଏ ହେଉଛି ସପ୍ତମ ଫଳ। ସର୍ବାତ୍ମ ସ୍ନପନ କ'ଣ? ଯେମିତି ଆମେ ଗୋଟେ ସ୍ନାନ କଲେ, ଗାଧେଇ ଦେଲେ, ଗାଧେଇଲା ପରେ ଆମକୁ ବହୁତ ଆନନ୍ଦ ଲାଗୁଛି, ସେଭଳି ଭାବରେ ଯେଉଁମାନେ ଭଗବାନଙ୍କର ନାମାମୃତରେ ସ୍ନାନ କରୁଛନ୍ତି ସେମାନେ ପୂର୍ଣ୍ଣ ଅମୃତ ପ୍ରାପ୍ତ, ସର୍ବାତ୍ମ ସମ୍ପୂର୍ଣ୍ଣ ଭାବରେ ସେମାନେ ସନ୍ତୋଷ ଲାଭ କରୁଛନ୍ତି। ଇଏ ହେଉଛି ସାତଟି ଫଳ ଭଗବାନଙ୍କର ନାମ ଯଜ୍ଞର, ଇଏ ହେଉଛି ସାତଟା ଶିଖା ବା ସାତଟା ଜୁହା। ଆମେ ଯେଉଁ ସାଧାରଣ ଯେଉଁ ଯଜ୍ଞ ହେଉଛି, ବିଭିନ୍ନ ଆହୁତି ଦିଆହେଇକିରି, ମୃତ ଆହୁତି ଦିଆହେଇକି ଯେଉଁ ଯଜ୍ଞ ହେଉଛି ସେଥିରେ ଗୋଟିଏ ଶିଖା ବାହାରୁଛି, କିନ୍ତୁ ଇଏ ଯଜ୍ଞ ଯଜ୍ଞାନାଙ୍କ ଜପ ଯଜ୍ଞସ୍ମୀ ଭଗବତାର ଦଶ ମଧ୍ୟରେ ଭଗବାନ କରୁଛନ୍ତି। ଯେତେ ଯଜ୍ଞ ଅଛି ତା ଭିତରେ ଏଇ ଭଗବାନଙ୍କ ନାମ ଜପଟା ହେଉଛି ସବୁଠାରୁ ଶ୍ରେଷ୍ଠ ଯଜ୍ଞ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଇଏ ହେଉଛି ଜପ ଯଜ୍ଞ, ଯଜ୍ଞାନାଙ୍କ ଜପ ଯଜ୍ଞସ୍ମୀ। ଏବଂ ଏଇ ଜପ ଯଜ୍ଞର ସାତଟି ଶିକ୍ଷା ରହୁଛି, ଯାହାକି ମହାପ୍ରଭୁ ତାଙ୍କର ଶିକ୍ଷାଷ୍ଟକଣ କହିଛନ୍ତି। ଚେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାପଣମ ଶ୍ରେୟ କୈରବଚନ୍ଦ୍ରିକା ବିତରଣ ବିଦ୍ୟାବଧି ଜୀବନମ ଆନନ୍ଦାମ୍ବଧି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ ସର୍ବାତ୍ମ ସ୍ନପନମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ତେଣୁ ମହାପ୍ରଭୁ ଏଇଟା ଯେହେତୁ ଚାହିଁଛନ୍ତି ଯେ ଏ ନାମ ସଂକୀର୍ତ୍ତନ ବିଜୟ ଲାଭ କରିବ, ଯେମିତି ଭଗବତ ଗୀତାର ଅଷ୍ଟଦଶ ଅଧ୍ୟାୟ ଶେଷ ଶ୍ଳୋକରେ ଭଗବାନ ସଞ୍ଜୟ କହୁଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାଠ ଧନୁଧର ତତ୍ର ଶ୍ରୀ ବିଜୟ ଭୂତି ଧୁବନ, ସେଠି ବିଷ୍ଣୁରେ ଶ୍ରୀ ବା ଲକ୍ଷ୍ମୀ ବିଜୟ ବା ସେଠି ମାନେ କ'ଣ ଜୟ, ସବୁ ନିଶ୍ଚିନ୍ତ ଜୟ ରହିବ। ଏବଂ ସବୁକିଛି ନୀତି ଇତ୍ୟାଦି ସବୁ ଜିନିଷ ସେଇଠି ରହିବ। ତେଣୁ ଭଗବାନ ଚାହୁଁଛନ୍ତି ଯେ ଏଇ କଳିକାଳରେ ଏଇ ଯେଉଁ ନାମ ଯଜ୍ଞ ଏ ବିଜୟ ଲାଭ କରୁ। ବିଶେଷ ଭାବରେ ଏଇଟାକୁ ସେଥିପାଇଁ କୁହାଯାଉଛି ଧନ୍ୟ କଳି, ମହାପ୍ରଭୁଙ୍କର ଆସିବାର କଳିଯୁଗ ଆରମ୍ଭ ହେଉଛି କେତେବେଳେ ନା ଯେତେବେଳେ ଭଗବାନ କୃଷ୍ଣ ଯେତେବେଳେ ଚାଲିଯାଉଛନ୍ତି ଧରାଧାମ ଛାଡ଼ିକିରି ସେଇ ସମୟରେ କଳି ପ୍ରବେଶ କରୁଛି। ତେଣୁ 5000 ବର୍ଷ ତଳେ କୃଷ୍ଣ ଯେହେତୁ ଚାଲିଯାଇଛନ୍ତି, ଦ୍ୱାପର ଯୁଗର ଶେଷରେ କୃଷ୍ଣ ଚାଲିଯାଇଛନ୍ତି, ସେହି ସମୟରେ କଳି ପ୍ରବେଶ କରିଛି। ତେଣୁ ଏଇ କଳି ଯୁଗ ବର୍ତ୍ତମାନ 15000 ବର୍ଷ ଯାହାକୁ କୁହାଯାଉଛି ଧନ୍ୟ କଳି ବା ସୁବର୍ଣ୍ଣ ଯୁଗ। ଯେହେତୁ ଆମେ ସେଦିନ କହୁଥିଲେ, ଚୈତନ୍ୟ ପ୍ରଭୁ କହୁଥିଲେ ଯେ ଯେଉଁ ଯୁଗରେ ଦ୍ୱାପର କାହିଁକି ହେଲା, ସତ୍ୟ ତ୍ରତା ଦ୍ୱାପର କଳି କାହିଁକି ହେଲା, ତ୍ରି ମାନେ ତିନି ତ୍ରିଯୁଗ, ସେଇଟା ଥାର୍ଡ଼ରେ ଆସିବା କଥା, କାହିଁକି ଦ୍ୱିତୀୟରେ ଆସୁଛି। ଦ୍ୱା ଯେଉଁଟା ଦ୍ୱାପର, ଦ୍ୱାପର ମାନେ ଦ୍ୱା ମାନେ ଦୁଇରେ ଆସିବା କଥା, ସେ କାହିଁକି ତୃତୀୟରେ ଆସୁଛି। ଏଇ ଯେଉଁ ପ୍ରଶ୍ନ ଜଣେ ପଚାରିଥିଲେ, ତାର କୃଷ୍ଣର ଉତ୍ତରେ ପ୍ରଭୁ କହୁଥିଲେ ଯେ ସିଏ ହେଉଛି କ'ଣ ନା, ଏଇ ହେଉଛି ନିୟମ ହେଉଛି ସତ୍ୟ ଦ୍ୱାପର ତ୍ରେତୟା କଳି ଏମିତି ଆସିବା କଥା। କିନ୍ତୁ ଯେହେତୁ ଭଗବାନ କୃଷ୍ଣ ଆସିଛନ୍ତି ଏଇ ଯେଉଁ ବ୍ରହ୍ମାଙ୍କର ପ୍ରତିଦିନରେ ଥରେ ଲେଖା ସେ ଆସିବ, ଭଗବାନ କୃଷ୍ଣ ଭଗବାନଙ୍କର ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସିଛନ୍ତି। ତେଣୁ ବର୍ତ୍ତମାନ କେଉଁ ମନୁଙ୍କର ସମୟ ଚାଲିଛି, ବର୍ତ୍ତମାନ ହେଉଛି ସପ୍ତମ ମନୁଙ୍କର। ପ୍ରଥମ ମନୁ ହେଉଛନ୍ତି ସ୍ୱୟଂଭୂ ମନୁ, ତାପରେ ସ୍ୱାରୁଚିଷ, ଉତ୍ତମ, ତାମସ ଦେଇକିରି ବର୍ତ୍ତମାନ ବୈବସ୍ୱତ ମନୁଙ୍କର ସମୟ ଚାଲିଛି ସପ୍ତମ ମନୁ। ଏବଂ ସପ୍ତମ ମନୁଙ୍କର ସତ୍ୟ ତ୍ରତା ଦ୍ୱାପର କଳି ଏଇଭଳି ଭାବରେ ଗୋଟିଏ ଗୋଟିଏ ଦିବ୍ୟଯୁଗ ହେଇକିରି 28ତମ ଦିବ୍ୟଯୁଗ ବର୍ତ୍ତମାନ ଚାଲିଛି। 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, ତେଣୁକରି ସତ୍ୟଯୁଗ ପରେ ତ୍ରେତୟା ଆସିଛନ୍ତି ଯେଉଁଥିରେ ଭଗବାନ ରାମଚନ୍ଦ୍ର ଆସିଛନ୍ତି, ତାପରେ ତ୍ରେତୟା ଆସି ଯେଉଁଥିରେ ଭଗବାନ କୃଷ୍ଣ ଆସିଛନ୍ତି, ଦ୍ୱାପରରେ ଭଗବାନ କୃଷ୍ଣ ଆସିଛନ୍ତି। ସେଥିପାଇଁ ଯୁଗର ପରିବର୍ତ୍ତନ ଟିକେ ହେଇଯାଇଛି, ସତ୍ୟ ପରେ ତ୍ରେତୟା ଆସି ତାପରେ ଦ୍ୱାପର ଆସିଛି ଏବଂ ତାପରେ କଳି ଆସିଛି, ମହାପ୍ରଭୁ ନିଜେ ଆସିଛନ୍ତି। ତେଣୁ ଏଇ ଯେଉଁ 15000 ବର୍ଷ ଚାଲିବ ଏଇ 15000 ବର୍ଷକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଛି। ତେଣୁ ଯେଉଁମାନେ ଏଇ ସୁଯୋଗ ଲାଭ ଗ୍ରହଣ ନ କରିବେ, ସୁଯୋଗ ପ୍ରଦାନ କରାଯାଏ ସମସ୍ତଙ୍କୁ, ଏଇ ମହାମନ୍ତ୍ର ବିତରଣ କରାଯାଉଛି ସାରା ପୃଥିବୀରେ, ବର୍ତ୍ତମାନ ଭଗବାନଙ୍କ ନାମ କୀର୍ତ୍ତନ ହେଉଛି। ତେଣୁ ଏଇ ଯେଉଁ ସୁଯୋଗ ଯେଉଁ ଦିଆଯାଇଛି ଏଇଟା ଯେଉଁମାନେ ଗ୍ରହଣ ନ କରିବେ ତାହେଲେ ତାପରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ସବୁ ଆସି ପହଞ୍ଚି। କଳିକାଳର ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତ ଦ୍ୱାଦଶ ସ୍କନ୍ଧରେ, ଲୋକମାନେ ଖାଇବାକୁ ପାଇବେ ନାହିଁ, ଲୋକମାନଙ୍କର ଆୟୁଷ କମିଯିବ, ସରକାରଙ୍କର କର ଯେଉଁ ଅଛି ସେଇଟା ବଢ଼ିଯିବ, ଦୁର୍ଭିକ୍ଷ ପ୍ରାପ୍ତ ହେଇଯିବ, ଦୁର୍ଭିକ୍ଷ ସବୁ ପଡ଼ିବ, ସବୁ ଯେଉଁ ବିଭିନ୍ନ ଶସ୍ୟ ଇତ୍ୟାଦି ଉତ୍ପାଦନ ହେଉଛି ସେଇଟା କମିଯିବ ଏବଂ ଯେଉଁ ବା ଶସ୍ୟ ଉତ୍ପାଦନ ହେବ, ଆମେ ଯେଉଁ ଫଳ ବର୍ତ୍ତମାନ ଆମ୍ବଟେ ପାଉଥା ତା ଦେହରେ ରସ ବେଶୀ ରହିଛି, କିନ୍ତୁ ସେ ସମୟରେ ଯେଉଁ ଫଳ ବାହାରିବ ସେଥିରେ ଖାଲି ଟାଙ୍କୁଆ ଆଉ ମାନେ ଏଇ ଯେଉଁ ତା ଉପର ଇଏ ଚୋପା ଏଇଟା ରହିବ, ରସ ଖୁବ୍ କମ୍ ରହିବ। ଏସବୁ ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତ ଦ୍ୱାଦଶ ସ୍କନ୍ଧରେ, ଏସବୁ କଳିଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ତିମରେ ଭଗବାନ କଳିକି ଉପରେ ଆସିକି ସମସ୍ତ ମେଛକୁ ସଂହାର କରିବେ। ତେଣୁ ଏଇ ଭୌତିକ ସ୍ଥିତିରେ ଯେଉଁମାନେ ଅଛନ୍ତି, ଯିଏ ଯେଉଁ ସ୍ଥିତିରେ ଅଛି ସେ ସେଇ ସ୍ଥିତିରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ବା ଆନନ୍ଦ ପ୍ରାପ୍ତ ହୋଇକି ରହୁଛି। ଯେମିତି ଭଗବାନ ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି, ଯେମିତି ଘୁଷୁରୀ ନିଷ୍ଠା ଖାଇକି ଆନନ୍ଦ ପାଉଛି, ସେ ଜାଣୁନି ଯେ 8ରୁ ଆଉ କିଛି ଅଧିକ ଉନ୍ନତ ଆନନ୍ଦ ରହିଛି। ତେଣୁ ଏହି ପ୍ରସଙ୍ଗରେ କୁହାଯାଏ ଯେ ଇନ୍ଦ୍ରଦେବ ଯେ କି ସେ ତାଙ୍କର ଗୁରୁ ପ୍ରତି ଅବମାନ କରିଥିବା ହେତୁ ସେ ମାନେ ଶୁକର ଜନି ପ୍ରାପ୍ତ ହୋଇଥିଲେ, ଘୁଷୁରୀ ଜନି ପ୍ରାପ୍ତ ହୋଇଥିଲେ। ତେଣୁ ଘୁଷୁରୀ ଜନି ପ୍ରାପ୍ତ ହୋଇକି ସେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେମିତି ଇନ୍ଦ୍ର ଦେବତା ପ୍ରାପ୍ତ ହୋଇକି ସେ ଆନନ୍ଦ ପାଉଛନ୍ତି, ସେ ପାଉଛନ୍ତି କ'ଣ, ମୁଁ ହେଉଛି ଦେବତାମାନଙ୍କର ଇନ୍ଦ୍ର ବା ମୁଁ ହେଉଛି ଦେବତାମାନଙ୍କ ରାଜା, ଦେବାନାମ ବାସବସ୍ମି ଭଗବତୀ ଦଶମଥ ଭଗବାନ କହୁଛନ୍ତି। ତେଣୁ ସେ ସ୍ଥିତିରେ ଆନନ୍ଦରେ ଅଛନ୍ତି, କିନ୍ତୁ ଯେତେବେଳେ ପୁଣି ତାଙ୍କୁ କରିଦିଆଗଲା ଘୁଷୁରୀ କରିଦିଆଗଲା, ଯେତେବେଳେ ସେ ସ୍ଥିତିରେ ମଧ୍ୟ ସେ ଆନନ୍ଦ ରହୁଛନ୍ତି ଘୁଷୁରୀରେ। ତେଣୁ ସେ ସେଠି ତାଙ୍କର ଯେଉଁ ଘୁଷୁରୀ ତାର ସ୍ତ୍ରୀ ପିଲା ଚୌଧୁରୀ ବହୁତ ଆନନ୍ଦରେ ସେ ରହିଛି। ତେଣୁ ଭଗବାନ ବ୍ରହ୍ମା ଦେଖିଲେ ଯେ ଏଇ ଯେଉଁ ଦେବତାମାନଙ୍କର ଶାସନ ଇତ୍ୟାଦି ବହୁତ ଅସୁବିଧା ହେଇଯାଉଛି, ଯେହେତୁ ରାଜା ନାହାନ୍ତି, ଇନ୍ଦ୍ରଦେବ ନାହାନ୍ତି, ତେଣୁକରି ବିଭିନ୍ନ ପ୍ରକାର ଅସୁବିଧା ହେଉଛି। ତେଣୁ ବ୍ରହ୍ମା ନିଜେ ଆସିକରି ସେ ଇନ୍ଦ୍ର ରୂପୀ ଘୁଷୁରୀକି କହୁଛନ୍ତି ଯେ ତୁମେ ଏଇସବୁ ଘୁଷୁରୀ କାର୍ଯ୍ୟ ଛାଡ଼ିକିରି ଏ ବିଷ୍ଠାରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ସେଇଟା ବନ୍ଦ କରିକି ତୁମେ ଚାଲ ସ୍ୱର୍ଗର ନନ୍ଦନକାନନର ଆନନ୍ଦ ପ୍ରାପ୍ତ କର। କିନ୍ତୁ ସିଏ ପ୍ରଥମେ ଶୁଣୁନି, କାହିଁକିନା ସିଏ ତ ଏଇ ବିଷ୍ଠାରେ ଆନନ୍ଦ ରହିଛି ନା, ସିଏ ଆଉ ଅନ୍ୟ କଥା କିଛି ଶୁଭୁନି, ତା କାନରେ ପଶୁନି। ଆଚାର୍ଯ୍ୟମାନେ କହନ୍ତି କାହିଁକି କାନରେ ପଶୁନି, ଆମେ ଏ କଥା କହିଲେ ମଧ୍ୟ ଲୋକମାନଙ୍କ କାନରେ କାହିଁକି ପଶେନି ନା, ସେମାନେ ସେହି ସ୍ଥିତିରେ ସନ୍ତୁଷ୍ଟିରେ ଅଛନ୍ତି। ଏଇ ଯେ ବିଭିନ୍ନ ପ୍ରକାର କାମନା ରହିଛି, ସେ କାମନା ଦ୍ୱାରା ସେମାନେ ଏଭଳି ଯେଉଁ କୁହାଯାଇଛି ଚେତ ତାଙ୍କର ହରଣ ହେଇଯାଇଛି, ଭୋଗେଇ ସୂର୍ଯ୍ୟ ପ୍ରସପ୍ତାନା ତୟା ଅପହୃତ ଚେତସା। ଏଇ ଯେଉଁ ତଥାଗତ ଭୌତିକ ଭୋଗ ଐଶ୍ୱର୍ଯ୍ୟ ସବୁ ରହିଛି, ଏଥିରେ ଏଭଳି ଭାବରେ ସେମାନେ ମତ ବା ପାଗଳ ଭିତରେ ବସନ୍ତି, ସେମାନେ ଭଗବାନ କଥା କହିଲେ ମଧ୍ୟ ବା ଭଲ କଥା କହିଲେ ମଧ୍ୟ ସେ କାନରେ ପଶିବନି, ଏ କାନରେ ପଶି ସେ କାନରେ ବାହାରିବ। ସେଭଳି ଭାବରେ ଇନ୍ଦ୍ରଙ୍କର ମଧ୍ୟ ସେଇଆ ହେଇଛି, ସେ ଘୁଷୁରୀ ହେଇକିରି ସେ ଶୁଣୁନି, ବ୍ରହ୍ମାଙ୍କର କଥା ଶୁଣୁନି, କିଏ ଗୋଟେ ଚାରିମୁଣ୍ଡିଆ ଗୋଟେ ଆସି କ'ଣ ପଠେଇଦେଉଛି ଏଇଭଳିଆ ସେ କରୁଛି। କିନ୍ତୁ ଯେତେବେଳେ ବ୍ରହ୍ମା ଯେତେବେଳେ ବହୁତ ଥର ଜିଦ୍ ଧରିକି କହିଲେ ଯେ ତମେ ଏଇଠି କାହିଁକି ଘୁଷୁରୀ ଜନ୍ମ ପ୍ରାପ୍ତ, ତମେ ଇନ୍ଦ୍ର ଥିଲ, ତମେ ଚାଲ ସ୍ୱର୍ଗକୁ ଚାଲ, ସେଠି ଆନନ୍ଦ ରହିବ, ଦେବତାମାନଙ୍କର ରାଜା ହେଇକି ରହିବ ତମେ। କିନ୍ତୁ ସେ ଶୁଣୁନାହାନ୍ତି, ବ୍ରହ୍ମା ଜାଣିଲେ ପ୍ରକୃତରେ ଶୁଣୁନାହାନ୍ତି କାହିଁକି ନା, ଯେହେତୁ ତାର ଭୌତିକ ଆସକ୍ତି ସବୁ ରହିଛି। ତେଣୁ କ'ଣ କଲା ବ୍ରହ୍ମା, ପ୍ରଥମେ ତାଙ୍କ ସ୍ତ୍ରୀକୁ ତାଙ୍କ ପିଲାମାନେ ଯେଉଁ ଥିଲେ ଛୋଟ ପିଲାମାନେ ସବୁ ତାଙ୍କୁ ସବୁ ହତ୍ୟା କରିଦେଇଛନ୍ତି। କିନ୍ତୁ ଇନ୍ଦ୍ର ଭାବୁଛନ୍ତି ପିଲାମାନଙ୍କୁ ହତ୍ୟା କରିଦେଲେ କ'ଣ, ମୋର ତ ସ୍ତ୍ରୀ ଅଛି, ମୁଁ ଆହୁରି ପିଲା ଜନ୍ମ କରିବି, ଏସବୁ କିଛି ଅସୁବିଧା ନାହିଁ। ତେଣୁ ସିଏ ଆଉ ତା କଥା ଶୁଣୁନାହାନ୍ତି। ତେଣୁ ବ୍ରହ୍ମା ଜାଣିକିରି କହିଲେ ଠିକ୍ ଅଛି, ଏ ଛୁଆ ମାରିଲେ ବି ସେ ଇଏ ହେଉନି କାହିଁକି ନା, ସେ ଭାବୁ ତା ସ୍ତ୍ରୀ ଅଛି, ପୁଣି ପିଲା ଛୁଆ ଜନ୍ମ କରିବ। ତେଣୁ ତା ସ୍ତ୍ରୀକୁ ପୁଣି ହତ୍ୟା କଲେ, ସ୍ତ୍ରୀ ଯେତେବେଳେ ହତ୍ୟା କଲେ ଇନ୍ଦ୍ର ଟିକେ ତାର ପ୍ରକୃତି ଚାଲେ କ'ଣ କହୁଛ ବୋଲି ପଚାରିଲେ। ପ୍ରଥମେ ବ୍ରହ୍ମାଙ୍କ ସହ ଯୁଦ୍ଧ କରିବା ପାଇଁ ଲାଗିଲେ, ମୋ ସ୍ତ୍ରୀ ପିଲା ଛୁଆ ମାରିଦେଲେ ସବୁ ଇଏ କିଏ ଚାରିମୁଣ୍ଡିଆ ଗୋଟେ ଆସି କରୁଛି କହିକି ଯୁଦ୍ଧ କରିବା ପାଇଁ। କିନ୍ତୁ ବ୍ରହ୍ମାଙ୍କ ସହିତ ସେ ଯୁଦ୍ଧ କ'ଣ କରିପାରିବ, ତାପରେ ସେଠୁ ବାଧ୍ୟ ହେଇକିରି ସେଠୁ ବ୍ରହ୍ମାଙ୍କର କ'ଣ କହୁଛନ୍ତି ଆପଣ କୁହନ୍ତୁ ଆର ବର୍ତ୍ତମାନ ଶୁଣନ୍ତୁ। ବ୍ରହ୍ମା କହୁଛି ତମେ ଇନ୍ଦ୍ର ଥିଲ ଆଉ ଏଠିକି କ'ଣ ଘୁଷୁରୀରେ ଆନନ୍ଦ ପ୍ରାପ୍ତ ହେଉଛ, ନା ତାହେଲେ ମୁଁ ଇନ୍ଦ୍ର ଥିଲି ଆଉ ମୁଁ ସେଠିକି ଯିବା, ତାହେଲେ ଯଦି ଯିବା ତାହେଲେ ସେଠି ଏଇସବୁ ଆନନ୍ଦ ମିଳିବ କି ନାହିଁ, ସେଠି ସବୁ ଏଇ ଘୁଷୁରୀ ବିଷ୍ଠା ମିଳିବ କି ନାହିଁ, ଏସବୁ ମାଇ ଘୁଷୁରୀ ଇତ୍ୟାଦି ଆନନ୍ଦ ପ୍ରାପ୍ତ ହେବା କି ନାହିଁ, ଏଇସବୁ ତ ପଚାରୁଛନ୍ତି। ଏବଂ ସେଠି ବହୁତ ସୁନ୍ଦର ଆନନ୍ଦ ସବୁ ରହିଛି, ସେଠି ଅମରାବତୀ ରହିଛି, ନନ୍ଦନକାନନ ରହିଛି, ସେଠି ବିଭିନ୍ନ ଅପସରାମାନେ ଅଛନ୍ତି, ସେଠି ବହୁତ ଆନନ୍ଦ ସୁଖ ସବୁ ରହିଛି, ଏହା ତୁଳନାରେ ବହୁତ ଆନନ୍ଦ ସେଇଟା। କିନ୍ତୁ ସିଏ ସେଥିପାଇଁ ରାଜି ହେବ, ତାପରେ ବ୍ରହ୍ମା ଯେତେବେଳେ ବୁଝିଲେ ତାପରେ ସେତେବେଳେ ସେ ଉପସ୍ଥିତ ହେଇ ବୁଝିଲା ପରେ ସେ ଇନ୍ଦ୍ର ଶରୀର ତ୍ୟାଗ ମାନେ ସେ ଋଷି ଶରୀର ତ୍ୟାଗ କରି ପୁଣି ଇନ୍ଦ୍ର ଶରୀର ଇନ୍ଦ୍ର ଶରୀର ଲାଭ କରିକି ପୁଣି ସ୍ୱର୍ଗକୁ ଗଲେ। ତେଣୁ ସେଇଭଳି ଭାବରେ ଭୌତିକ ସ୍ଥିତିରେ ଯେଉଁମାନେ ଅଛନ୍ତି, ଯିଏ ଯେଉଁ ସ୍ଥିତିରେ ଅଛନ୍ତି, ସେ ଭାବୁଛି ସେ ଆନନ୍ଦମୟ ସ୍ଥିତିରେ ଅଛନ୍ତି, କାରଣ ଇଏ ହେଉଛି ମାୟାର ଆବରଣ। ଯଦି ମାୟାର ଆବରଣ ସେଇଟା ନଥାନ୍ତା, ଆମେ ପୁଣି ଘୁଷୁରୀ ହେଇକି ବିଷ୍ଠା ଖାଉଥିଲେ, ଆମେ ବର୍ତ୍ତମାନ ବିଷ୍ଠା ଖାଇପାରିବାନି, ଯେତେବେଳେ ଛୋଟ ପିଲା ଜନ୍ମ ହେଉଛି ସେ ବିଷ୍ଠାକୁ ବି ଖାଇଦେଉ, ସେ ତାର ତଫାତ ଜାଣିପାରୁନି। କିନ୍ତୁ ଯେତେବେଳେ ଆମର ଜ୍ଞାନ ପ୍ରାପ୍ତ ହେଉଛି, ଆମେ ଅଧିକା ଟିକେ ଜ୍ଞାନ ପାଉଛେ, ଆମେ କହୁଛୁ ନା ଏଇଟା ଖାଦ୍ୟ ନୁହଁ। ସେଇଭଳି ଭାବରେ ତମ ଗୁଣରେ ଯେଉଁମାନେ ରହୁଛନ୍ତି, ସେମାନେ ଯେଉଁ ଖାଦ୍ୟ ପାଉଛନ୍ତି, ଯେଉଁମାନେ ସତ୍ୟଗୁଣକୁ ଆସୁଛନ୍ତି, ତାଙ୍କୁ ସେ ଖାଦ୍ୟ ଗୁଡ଼ାକ ଠିକ୍ ଲାଗୁନି। ତମ ଗୁଣର ଖାଦ୍ୟ କ'ଣ, ଯାହା ତ ଯାହା ଆମ ଗତ ରସ କୃତିଂ ପ୍ରଦୂଷିତ ଉଚ୍ଚିଷ୍ଟମ ବି ଚା ମଧ୍ୟ ଆହାର ତାମସ ପ୍ରିୟ, ଏଇ ମାଛ ମାଂସ ଇତ୍ୟାଦି ଯେଉଁ ଖାଉଛନ୍ତି ସେ ତମ ଗୁଣରେ ସେଇଟା ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁମାନେ ସତ୍ୟଗୁଣକୁ ଆସୁଛନ୍ତି ତାଙ୍କୁ ସେଇଟା ଭଲ ଲାଗୁନି। ତେଣୁ ସେଇଭଳି ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତ ହେଇକିରି ଭଗବାନ ପ୍ରସାଦ ପ୍ରାପ୍ତ ହେଉଛନ୍ତି, ତେଣୁ ତାଙ୍କୁ ଅନ୍ୟ କୌଣସି ଜିନିଷ ଭଲ ଲାଗୁନି। ତେଣୁ ଯେଉଁମାନେ ଆଜି ଏକାଦଶୀ ଏକାଦଶୀ ପ୍ରସାଦ ପ୍ରାପ୍ତ ହେଉଛନ୍ତି, ତେଣୁ ତାଙ୍କୁ ଅନ୍ୟ ସବୁ ଜିନିଷ ଖାଦ୍ୟ ଶସ୍ୟ ଇତ୍ୟାଦି ଭଲ ଲାଗିବ। ତେଣୁ ଇଏ ହେଉଛି ବିଭିନ୍ନ ପ୍ରକାର ଉନ୍ନତ ସ୍ଥିତି ରହିଛି, ବିଭିନ୍ନ ପ୍ରକାର ସ୍ଥିତି ତା ଉପରେ କହିଲେ ସବୁ ରହିଛି। ତମ ଗୁଣର ଉର୍ଦ୍ଧ୍ୱରେ ରଜଗୁଣ, ରଜଗୁଣର ଉର୍ଦ୍ଧ୍ୱରେ ସତ୍ୟଗୁଣ, ସତ୍ୟଗୁଣର ଉର୍ଦ୍ଧ୍ୱରେ ରହୁଛି ଶୁଦ୍ଧ ସତ୍ୟଗୁଣ। ତେଣୁ ଯେଉଁମାନେ ଶୁଦ୍ଧ ସତ୍ୟ ସ୍ତରରୁ ଗଲେଣି, ସେମାନେ ଆଉ ତମ ସତ୍ୟ ରଜ ତମ ଗୁଣରେ ସେମାନେ ଆନନ୍ଦ ପ୍ରାପ୍ତ ହେଇପାରିବେନି। ତେଣୁ ସେଇଟା କୁହାଯାଉଛି ଆମର ସୁତ ଗୋସ୍ୱାମୀଙ୍କୁ କହୁଛନ୍ତି ସ୍ୱର୍ଣ୍ଣକାଦି ଋଷିମାନେ ଯେ ବୟଂ ନ ବିତୃପ୍ୟାମ, ବୟଂ ତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତାମ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ତଦେ ପଡ଼ିବ। ଯେଉଁମାନେ ଭଗବାନଙ୍କର କଥାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନଙ୍କୁ ଆଉ କୌଣସିଥିରେ ଆନନ୍ଦ ଲାଗିବ, ବୟଂ ତୁ ନ ବିତୃପ୍ୟାମ। କିନ୍ତୁ ଯେଉଁମାନେ ଭଗବାନଙ୍କ କଥା ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ସେମାନେ ଅନ୍ୟ ବିଭିନ୍ନ ଭୌତିକ ଜିନିଷରେ ସବୁ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ନ ଯତ୍ପଥଶ୍ଚିତ୍ରପଦଂ ହରିର୍ଯଶୋ ଜଗତ୍ ପବିତ୍ରଂ ପ୍ରଗୃଣୀତ କରିଛି ତତ୍ ବାୟସଂ ତୀର୍ଥ ମୁସନ୍ତି ମାନସା ନ ଯତ୍ର ହଂସା ନିରମନ୍ତି ଶିକ୍ଷା। କାଉଟି ଆମେ ଦେଖିବା ବିଭିନ୍ନ ପ୍ରକାର ମହିଳା ସ୍ଥାନରେ ସବୁ କାଉ ବସିକି ସେ ଆନନ୍ଦ ପ୍ରାପ୍ତ ହେଉଛି, କିନ୍ତୁ ହଂସ ସିଏ ଯେଉଁଠି ନିର୍ମଳ ଜଳ ରହିଛି ବା ପଦ୍ମ ଇତ୍ୟାଦି ରହିଛନ୍ତି ସେମାନେ ସେଇ ହଂସମାନେ ସେଇଠି ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ସେଇଭଳି ଭାବରେ ଯେଉଁଠି ଭଗବାନଙ୍କର କଥା କୀର୍ତ୍ତନ ହେଉନି ସେ ହେଉଛି ସେଭଳି କାକ ସ୍ଥାନ ଭଳି ବାୟସମ ତୀର୍ଥ। କାକ ଯେମିତି ଏଠି ଆମେ ଦେଖିବା ବ୍ରହ୍ମପୁରରେ ବହୁତ ଲୋକ ଥିଲେ ମଧ୍ୟ ଖୁବ୍ କ୍ୱଚିତ ଲୋକ ଆସୁଛନ୍ତି, ଭଗବାନ କଥାରେ ସେମାନେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ତାଙ୍କର ବିଭିନ୍ନ ଅନ୍ୟାନ୍ୟ ଇତର ବିଷୟରେ ସେମାନେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କ ବିଷୟରେ ଆନନ୍ଦ ପ୍ରାପ୍ତ ହେଉ ସେମାନେ ଅନ୍ୟ କୌଣସି କଥା ତାଙ୍କୁ ଭଲ ଲାଗିବ ନାହିଁ। ତେଣୁ ଇଏ କହୁଛନ୍ତି ଆମର ସ୍ୱର୍ଣ୍ଣକାଦୃଶ କହୁଛନ୍ତି ଯେ ବୟମ ତୁ ନ ବିତୃପ୍ୟାମ, ଆମେ ଆପଣ ଯେତେ କହିଲେ ମଧ୍ୟ ଆମର ତୃପ୍ତି ଆସୁନାହିଁ, ଉତ୍ତମ ଶ୍ଳୋକ ବିକ୍ରମେ ଭଗବାନ କଥା ଶୁଣିବାରେ ଆମର ତୃପ୍ତି ଆସୁନାହିଁ। ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ, ଯାହାକୁ ଶୁଣିଲା ମାତ୍ରେ ଆମେ ପ୍ରତି ପଦରେ ଆନନ୍ଦ ଅନୁଭବ କରୁ। ତେଣୁ ଯେଉଁମାନେ ଏଇ ଆନନ୍ଦ ଯେଉଁଗୁଡ଼ାକ ତ୍ରିଗୁଣର ଉର୍ଦ୍ଧ୍ୱରେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦ ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ସେମାନେ ଆଉ ଏ ସତ୍ୟ ରଜ ତମ ଗୁଣର ଆନନ୍ଦରେ ସେମାନେ ଆନନ୍ଦିତ ହେବେ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଦେବ କି, ଅନନ୍ତ କୋଟି ବୈଷ୍ଣବ କି।